ପଚାରିଲେ ନାରଦ ଦିନେ ନାରାୟଣଙ୍କୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ କାହିଁକି ଗାଳି ଦିଅନ୍ତି କାହିଁକି ଗାଳି ଦିଅନ୍ତି ଭକତେ ତୁମ୍ଭଙ୍କୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ ଯାହା ପଚାରିଲ ଶୁଣ କହୁଛି ଦେବର୍ଷୀ ଭକ୍ତମାନେ ଅଟନ୍ତି ମୋ ଅତି ଆପଣାର ତାଙ୍କ ପାଇଁ ଯୁଗେ ଯୁଗେ ହୁଏ ଅବତାର ବୁଝିବା ପାଇଁକି ତାଙ୍କ ନିର୍ମଳ ଭକ୍ତିକୁ ବୁଝିବା ପାଇଁକି ତାଙ୍କ ନିର୍ମଳ ଭକ୍ତିକୁ ବାରମ୍ବାର ଦୁଃଖ ଦେଇ ବାରମ୍ବାର ଦୁଃଖ ଦେଇ ପରଖଇ ତାଙ୍କୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ ଅଭିମାନେ ଭକ୍ତ ଯେବେ ଦେଉଥାନ୍ତି ଗାଳି ଚନ୍ଦନ ପରିକା ମୋର ଦେହେ ହୁଏ ବୋଳି ଭଲ ଲାଗୁଥିଲା ବୋଲି ଗୋପୀଙ୍କର ଗାଳି ଗୋପପୁରେ କରୁଥିଲି ମୁଁ ଲବଣି ଚୋରି ବେଦ ମୁଁ ଶୁଣାଇ ନାହିଁ ବ୍ରହ୍ମାଙ୍କର ମୁଖୁ ବେଦ ମୁଁ ଶୁଣାଇ ନାହିଁ ବ୍ରହ୍ମାଙ୍କର ମୁଖୁ କାନ ଡେରି ଶୁଣୁଥାଏ କାନ ଡେରି ଶୁଣୁଥାଏ ଭକ୍ତଙ୍କ ଗାଳିକୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ କାହିଁକି ଗାଳି ଦିଅନ୍ତି କାହିଁକି ଗାଳି ଦିଅନ୍ତି ଭକତେ ତୁମ୍ଭଙ୍କୁ ପଚାରିଲେ ନାରଦ ଦିନେ ନାରାୟଣଙ୍କୁ ପଚାରିଲେ ନାରଦ ଦିନେ ନାରାୟଣ